ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଶିଳ୍ପ ପାର୍କ ପ୍ରତିଷ୍ଠା ହେବ, ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ କହିଲେ ମୁଖ୍ୟମନ୍ତ୍ରୀ। ସମ୍ମିଳନୀରେ ଆଜି ସ୍ୱାକ୍ଷରିତ ହେବ 30 ବୁଝାମଣାପତ୍ର, 3,00,000 କୋଟି ଟଙ୍କାର ପୁଞ୍ଜିନିବେଶ ସମ୍ଭାବନା। ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ଆସନ୍ତାକାଲି ସର୍ବଦଳୀୟ ବୈଠକ। ଏବଂ ହକି ଇଣ୍ଡିଆ ଲିଗ୍ ପୁରୁଷ ବର୍ଗରେ ଆଜିର ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ପରେ ଚୂଡ଼ାନ୍ତ ହେବ ସେମିଫାଇନାଲ ତାଲିକା। ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଶିଳ୍ପ ପାର୍କ ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଜନତା ମଇଦାନଠାରେ ଅନୁଷ୍ଠିତ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ସମ୍ମିଳନୀରେ ମହିଳା ଉଦ୍ୟୋଗୀ ସମ୍ପର୍କିତ ଏକ ଆଲୋଚନାଚକ୍ରରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳା ଉଦ୍ୟୋଗୀମାନଙ୍କୁ ସହଯୋଗ କରିବା ପାଇଁ ଭୁବନେଶ୍ୱର ଇପିକଲରେ ସ୍ୱତନ୍ତ୍ର ସେଲ୍ ଖୋଲାଯିବ। ଏହା ମାଧ୍ୟମରେ ମହିଳାମାନେ ଆର୍ଥିକ ଭାବେ ସଶକ୍ତ ହେବା ସହ ଏକ ନିରନ୍ତର ବ୍ୟବସାୟିକ ପରିବେଶ ବିକଶିତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
हमारा सरकार तरफ से मैं अनाउंसमेंट करता हूं, एक एक्सक्लूसिव इंडस्ट्रियल पार्क फॉर वुमेन और उनके साथ साथ एक स्पेशल सेल इन इपिकोल फॉर वुमेन एंटरप्रेनर्स आज डिक्लेरेशन करते हुए निश्चित रूप से हम हमारा कैसे इसी तरीके से महिलाओं को और अच्छा उनको एम्पावरमेंट करने के लिए और भी मैं थोड़ा परामर्श चाहूंगा कि आपने थोड़ा स्पेशली हमको परामर्श दें और कुछ करने के लिए भी आप थोड़ा उधर आ जाइए उसी टाइम में जो हम शुरू करेंगे।
ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ପର୍ଯ୍ୟଟନର ବିକାଶ ପାଇଁ 121 ଯୋଜନା ଲାଗି ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି ବୋଲି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଶ୍ରୀମତୀ ପରିଡ଼ା କହିଛନ୍ତି, ପର୍ଯ୍ୟଟନର ଉନ୍ନତି ପାଇଁ ପ୍ରାୟ 8,153 କୋଟି ଟଙ୍କାର ପ୍ରସ୍ତାବ ଆସିଛି। ରାଜ୍ୟରେ ସଂଗ୍ରହାଳୟ, ପର୍ଯ୍ୟଟନର ବିକାଶ ପାଇଁ ବିଜ୍ଞାନ ସଂଗ୍ରହାଳୟ ଜାତୀୟ ପରିଷଦ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହାସହ ହୋଟେଲ, ଜଳକ୍ରୀଡ଼ା ଆଦିର ବିକାଶ ପାଇଁ ମଧ୍ୟ ପ୍ରସ୍ତାବ ଆସିଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ସମ୍ମିଳନୀରେ ଆଜି ପ୍ରଥମାର୍ଦ୍ଧରେ ମୋଟ 30 ବୁଝାମଣାପତ୍ର ଏମ୍ଓୟୁ ସ୍ୱାକ୍ଷର ହେବ ବୋଲି ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି। ସେ କହିଛନ୍ତି, ଏହାଦ୍ୱାରା ଓଡ଼ିଶାରେ 3,00,000 କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଆଦି 30 କ୍ଷେତ୍ରରେ ଏମ୍ଓୟୁ ଚୂଡ଼ାନ୍ତ କରାଯାଇଛି ବୋଲି ସେ କହିଛନ୍ତି। ଆଜି ପ୍ରଥମାର୍ଦ୍ଧରେ ସ୍କିଲ୍ଡ ଇନ୍ ଓଡ଼ିଶା ସମ୍ପର୍କିତ ପୂର୍ଣ୍ଣାଙ୍ଗ ଅଧିବେଶନ ଅନୁଷ୍ଠିତ ହୋଇଛି। ସେହିପରି ଅକ୍ଷୟ ଉର୍ଜା, ବୟନଶିଳ୍ପ, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ ବିକାଶ ଆଦିକୁ ନେଇ ପୃଥକ ଅଧିବେଶନ କରାଯାଇଛି। ସୂଚନାଯୋଗ୍ୟ, ଗତକାଲି ସମ୍ମିଳନୀର ପ୍ରଥମ ଦିନରେ ମୋଟ 54 ଏମ୍ଓୟୁ ସ୍ୱାକ୍ଷରିତ ହେବା ସହ ଓଡ଼ିଶାକୁ 4,50,000 କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି। ରାଜ୍ୟରେ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ ପର୍ଯ୍ୟାପ୍ତ ସମ୍ଭାବନା ରହିଛି ବୋଲି ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ମାଛ ଉତ୍ପାଦନ ଓ ରପ୍ତାନୀ କ୍ଷେତ୍ରରେ ଓଡ଼ିଶାକୁ ଆଗକୁ ନେବାକୁ ହେବ। ଭାରତରେ ସି ଫୁଡ଼୍ର 60,000 କୋଟି ଟଙ୍କାର ବଜାର ଥିବାବେଳେ ଓଡ଼ିଶାରେ ଏହା 2-3,000 କୋଟି ଟଙ୍କା ରହିଛି। ଯୁବ ଉଦ୍ୟୋଗୀମାନେ ଏ ଦିଗରେ ଚିନ୍ତା କରିବାର ସମୟ ଆସିଛି। ଓଡ଼ିଶାର ଆମ୍ବ, ଡ୍ରାଗନ୍ ଫୁଡ଼୍, ହଳଦୀ ଆଦି ଦ୍ରବ୍ୟ ବାହାରକୁ ରପ୍ତାନୀ କରାଯାଉଛି। ଲଙ୍କା, କନ୍ଦମୂଳ, ସୂର୍ଯ୍ୟମୁଖୀ, କାଜୁ, ଅଦା, ଚିଙ୍ଗୁଡ଼ି ଓ ବିଲାତି କ୍ଷେତ୍ରରେ ରାଜ୍ୟ ଅଧିକ ଉତ୍ପାଦନ କରୁଛି। ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ଅନେକ ସମ୍ଭାବନା ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର ଗ୍ରାମ୍ୟ ଭିତ୍ତିଭୂମି ଉନ୍ନତି ଓ ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦେଉଛନ୍ତି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ସେ କହିଛନ୍ତି, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଅଭିବୃଦ୍ଧି ଦିଗରେ ସରକାର ଅଧିକ ଗ୍ରାମ୍ୟ ବଜାର ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ଆଗକୁ ନେବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସଦର ବଜେଟ୍ ଅଧିବେଶନ ଆସନ୍ତା 31 ଆରମ୍ଭ ହେବ। ଏହା ପୂର୍ବରୁ ଆସନ୍ତାକାଲି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ। ଆସନ୍ତା ଶନିବାର 1 ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ଉପସ୍ଥାପନ କରିବେ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଆଜି ନୂତନ ପିଢ଼ିର ଉପଗ୍ରହ MVS-2କୁ ସଫଳତାର ସହ ଉତ୍କ୍ଷେପଣ କରିଛି। ସକାଳ 6:30ରେ GSLV F-15 ଉତ୍କ୍ଷେପଣ ଯାନରୁ ଏହି ଉପଗ୍ରହର ଉତ୍କ୍ଷେପଣ କରାଯାଇଛି। ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହା ହେଉଛି 100ତମ ଉତ୍କ୍ଷେପଣ। ଏ କ୍ଷେତ୍ରରେ ଇସ୍ରୋ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଉପଗ୍ରହକୁ ନିର୍ଦ୍ଦିଷ୍ଟ ଜିଓ ସିଙ୍କ୍ରୋନସ୍ ଟ୍ରାନ୍ସଫର କକ୍ଷପଥରେ ସ୍ଥାନିତ କରାଯାଇଛି। ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଘୁମସର ଓ ଉତ୍ତର ଘୁମସର ବନଖଣ୍ଡରେ ଚଳିତ ବର୍ଷର କୃଷ୍ଣସାର ମୃଗ ଗଣନା କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଛି। ଏଥିପାଇଁ ତାଲିମପ୍ରାପ୍ତ 88 ଟିମ୍ ନିୟୋଜିତ ହୋଇଛନ୍ତି। ଏଥିରେ ପ୍ରାୟ 400ରୁ ଅଧିକ କର୍ମଚାରୀ, ବନ୍ୟପ୍ରାଣୀ ବିଶେଷଜ୍ଞ, କଲେଜ ଛାତ୍ରଛାତ୍ରୀ ଓ କେତେକ ପରିବେଶବିତ୍ ସାମିଲ ହୋଇଛନ୍ତି। ପୂର୍ବରୁ ଉଭୟ ବନଖଣ୍ଡର 4 ବନାଞ୍ଚଳରେ ଗଣନା କରାଯାଉଥିବା ବେଳେ ଚଳିତ ବର୍ଷ ଏହାର ସଂଖ୍ୟା 8 ବୃଦ୍ଧି କରାଯାଇଛି। ଚଳିତ ବର୍ଷ ଦକ୍ଷିଣ ଘୁମସର ବନଖଣ୍ଡର ଆସିକା, ବୁଗୁଡ଼ା, ପୋଲସରା ଓ ବଡ଼ଗଡ଼ ବନାଞ୍ଚଳ ଏବଂ ଉତ୍ତର ଘୁମସର ବନଖଣ୍ଡର ଜଗନ୍ନାଥପ୍ରସାଦ, ମୁଜାଗଡ଼, ତାରସିଂ କେନ୍ଦ୍ରୀୟ ବନାଞ୍ଚଳରେ ଗଣନା ହେବ। ଗଣନାକାରୀଙ୍କୁ ଉପଯୁକ୍ତ ତାଲିମ ଦିଆଯାଇଥିବା ଦକ୍ଷିଣ ଘୁମସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଗଞ୍ଜାମ ଉପକୂଳରେ ବ୍ରହ୍ମପୁରର ବନଖଣ୍ଡ ପକ୍ଷରୁ ଚାଲିଥିବା ଡଲଫିନ୍ ଗଣନା ଶେଷ ହୋଇଛି। ବନଖଣ୍ଡରେ ମୋଟ 13 ହମ୍ପବ୍ୟାକ୍ ଡଲଫିନ୍ ରହିଥିବା ବନଖଣ୍ଡ ଅଧିକାରୀ ସନି ଖୋକର ସୂଚନା ଦେଇଛନ୍ତି। ପ୍ରୟାଗୀଠାରୁ ଅନନ୍ତରାୟପୁର ପର୍ଯ୍ୟନ୍ତ 56 କିଲୋମିଟର ପରିବ୍ୟାପ୍ତ ବେଳାଭୂମିରେ ପ୍ରତିବର୍ଷ ବନ ବିଭାଗ ପକ୍ଷରୁ ଡଲଫିନ୍ ଗଣନା ହୋଇଥାଏ। ଚଳିତ ବର୍ଷ ବ୍ରହ୍ମପୁର ଖଲିକୋଟ ରେଞ୍ଜର କର୍ମଚାରୀଙ୍କୁ ନେଇ ଗଠିତ 6 ଟିମ୍ 3 ଧରି ଗଣନାରେ ସାମିଲ ହୋଇଥିଲେ। ପୁରୀ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ବିଭାଗ ଆନୁକୂଲ୍ୟରେ ଆର୍ଥିକ ସାକ୍ଷରତା ଓ ସଚେତନତା ଶିବିର ପିପିଲି ବ୍ଲକ ଅଧୀନ ସରସ୍ୱତୀପୁର ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁରୀ ଡାକ ବିଭାଗର ବରିଷ୍ଠ ଅଧିକାରୀ ଶିବିରର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଛନ୍ତି। ଜିଲ୍ଲାର ଆର୍ଥିକ ସେବା ଓ ସ୍ୱଳ୍ପ ସଞ୍ଚୟ ଅଧିକାରୀ ଅର୍ଥ ଦେଣନେଣ ସମୟରେ ହେଉଥିବା ସାଇବର ଠକେଇ ସମ୍ପର୍କରେ ସରକାରଙ୍କ ବିଭିନ୍ନ ଆର୍ଥିକ ଯୋଜନା ଓ ତା'ର ସଫଳ ରୂପାୟନ ଉପରେ ଆଲୋକପାତ କରିଛନ୍ତି। ଡାକଘରେ ସଞ୍ଚୟ ସହ ଦେୟମୁକ୍ତ କୁପନ ସଂଗ୍ରହ କରିବା ପାଇଁ ସଞ୍ଚୟକର୍ତ୍ତାଙ୍କୁ ଅନୁରୋଧ କରାଯାଇଛି, ଫଳରେ ସରକାରଙ୍କ ପକ୍ଷରୁ ସେମାନେ ଲଟେରୀ ମାଧ୍ୟମରେ ଆର୍ଥିକ ସୁବିଧା ପାଇବାର ସୁଯୋଗ ଲାଭ କରିପାରିବେ। କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକପ୍ରତିନିଧି, ଅଙ୍ଗନବାଡ଼ି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଓ ସାଧାରଣ ଲୋକ ଯୋଗ ଦେଇଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ପକ୍ଷରୁ ଭଦ୍ରକ ଜିଲ୍ଲା ସ୍କୁଲ ପରିସରରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କୁ ଆର୍ଥିକ ସାକ୍ଷର କରାଇବା ପାଇଁ ଟ୍ରେନ୍ ଦି ଟ୍ରେନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଭଦ୍ରକ ବ୍ଲକର 56 ବିଦ୍ୟାଳୟର ଶିକ୍ଷକ ଓ ବିଦ୍ୟାର୍ଥୀ ଯୋଗ ଦେଇଛନ୍ତି। ରିଜର୍ଭ ବ୍ୟାଙ୍କ ଓ ବିଭିନ୍ନ ବ୍ୟାଙ୍କର ଅଧିକାରୀମାନେ ଯୋଗଦେଇ ସେମାନଙ୍କୁ ସାଇବର ସୁରକ୍ଷା, ବ୍ୟାଙ୍କର ବିଭିନ୍ନ ସେବା ସଂକ୍ରାନ୍ତ ଆର୍ଥିକ ସାକ୍ଷରତା ସମ୍ପର୍କରେ ପରାମର୍ଶ ଦେଇଛନ୍ତି। ପାଣିପାଗ ରାଜ୍ୟରେ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ତାପମାତ୍ରା ବୃଦ୍ଧି ପାଇବା ସହ ଶୀତ ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 2 ପରେ ତାପମାତ୍ରା ଆହୁରି 4 ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅପରପକ୍ଷରେ ଆସନ୍ତା 24 ମଧ୍ୟରେ ଘନ କୁହୁଡ଼ି ହେବା ନେଇ 19 ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଉତ୍ତରାଖଣ୍ଡର ଡେରାଡୁନ୍ସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ଗତକାଲିଠାରୁ 38ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି। 18 ଧରି ଅନୁଷ୍ଠିତ ଏହି କ୍ରୀଡ଼ା ମହୋତ୍ସବରେ ପ୍ରାୟ 10,000 ଖେଳାଳି ଏବଂ 38 ଦଳର କର୍ମକର୍ତ୍ତା ଅଂଶଗ୍ରହଣ କରିଛନ୍ତି। ଓଡ଼ିଶାରୁ 302 କ୍ରୀଡ଼ାବିତ 26 ବର୍ଗରେ ଅଂଶଗ୍ରହଣ କରୁଛନ୍ତି। ହକି ଇଣ୍ଡିଆ ଲିଗ୍ର ପୁରୁଷ ବର୍ଗରେ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମ୍ରେ ଆଜି ସନ୍ଧ୍ୟା 6 ସୁରମା ହକି କ୍ଲବ୍ ଓ ସ୍ରାଚି ବେଙ୍ଗଲ ଟାଇଗର୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ସେହିପରି ରାତି 8:15ରେ ୟୁପି ରୁଦ୍ରାସ ଓ ତାମିଲନାଡୁ ଡ୍ରାଗନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଆଜିର ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ପରେ ସେମିଫାଇନାଲ୍ ତାଲିକା ଚୂଡ଼ାନ୍ତ ହେବ। ଗତକାଲି ଖେଳାଯାଇଥିବା ମ୍ୟାଚ୍ରେ ଟିମ୍ ଗୁନାସିକା ସୁଟ୍ଆଉଟ୍ରେ ହାଇଦ୍ରାବାଦ ତୋଫାନ୍ସକୁ 3-1 ଗୋଲ୍ରେ ପରାସ୍ତ କରିଥିଲା। ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଶିଳ୍ପ ପାର୍କ ପ୍ରତିଷ୍ଠା ହେବ, ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ କହିଲେ ମୁଖ୍ୟମନ୍ତ୍ରୀ। ସମ୍ମିଳନୀରେ ଆଜି ସ୍ୱାକ୍ଷରିତ ହେବ 30 ବୁଝାମଣାପତ୍ର, 3,00,000 ଟଙ୍କାର ପୁଞ୍ଜିନିବେଶ। ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ଆସନ୍ତାକାଲି ସର୍ବଦଳୀୟ ବୈଠକ ଏବଂ ହକି ଇଣ୍ଡିଆ ଲିଗ୍ ପୁରୁଷ ବର୍ଗରେ ଆଜିର ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ପରେ ଚୂଡ଼ାନ୍ତ ହେବ ସେମିଫାଇନାଲ୍ ତାଲିକା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।